ಆಕಸ್ಮಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ. ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି. ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ. କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜ୍ୟସଭାରେ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଆଗତ କରିବାର କାର୍ଯ୍ୟସୂଚୀ ରହିଛି. ଗତକାଲି ଲୋକସଭାରେ ଏହି ବିଲ୍ ଗୃହୀତ ହୋଇଥିଲା. ସମ୍ଭିଧାନର ପ୍ରଥମ ଅନୁସୂଚୀରୁ ରହିଥିବା କେରଳ ରାଜ୍ୟର ନାମକୁ କେରଳମ୍କୁ ପରିବର୍ତ୍ତନ କରିବା ନେଇ ଏହି ବିଲ୍ରେ ପ୍ରସ୍ତାବ ରହିଛି. ଗତ 2024 ଜୁନ୍ ମାସରେ ଏ ସଂକ୍ରାନ୍ତ ପ୍ରସ୍ତାବ କେରଳ ବିଧାନସଭାର ଅନୁମୋଦନ ଲାଭ କରିଥିଲା. ରାଜ୍ୟସଭାରେ ଆଜି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ ସମ୍ପର୍କରେ ଆଲୋଚନା ହୋଇ ଗୃହୀତ ହେବାର ସମ୍ଭାବନା ରହିଛି. ସେହିପରି ଲୋକସଭାରେ ଖଣି ଏବଂ ଖଣିଜ ସଂଶୋଧନ ବିଲ୍ 2024 ଆଲୋଚନା ହେବା ସହ ଗୃହୀତ ହେବ. ଗତକାଲି ସଂସଦର ଉଭୟ ଗୃହରେ ବିରୋଧୀ ଦଳର ନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ କାର୍ଯ୍ୟଧାରାରେ ବାଧା ସୃଷ୍ଟି କରିଥିଲେ. ଗତକାଲି ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍ 2026 ଲୋକସଭାରେ ଗୃହୀତ ହୋଇଥିଲା. ରାଜ୍ୟସଭାରେ ମଧ୍ୟ ଟ୍ରିବ୍ୟୁନାଲ୍ ସଂସ୍କାର ବିଲ୍ 2026 ଅନୁମୋଦନ ଲାଭ କରିଥିଲା. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ଉପରେ ଆଧାରିତ ପୁସ୍ତକ ଟ୍ରିମ୍ଫ ଅଫ୍ ଦ ଇଣ୍ଡିଆନ୍ ରିପବ୍ଲିକ୍ ମାଇ ଲାଇଫ୍ ମାଇ ଷ୍ଟ୍ରଗଲ୍ସ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିବେ. ଏହି ଅବସରରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି. ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜୀବନଯାତ୍ରା, ଅଭିଜ୍ଞତା, ସଫଳତା ଏବଂ ସଂଘର୍ଷ ଉପରେ ଏହି ପୁସ୍ତକ ଆଧାରିତ। ସେ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ରୂପେ କାର୍ଯ୍ୟନିର୍ବାହ କରିଥିଲେ। ଏହି ପୁସ୍ତକ ସାଧାରଣ ଜନତାଙ୍କୁ ତାଙ୍କର ଜୀବନଯାତ୍ରା ଏବଂ ଜନସେବା ପ୍ରତି ତାଙ୍କର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2024-25 ବର୍ଷ ପାଇଁ ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ୍ ଓ ପୁରସ୍କାର ପ୍ରଦାନ କରିବେ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ସମାରୋହରେ 115 ଜଣ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଦେଶର ବିଭିନ୍ନ ପ୍ରାନ୍ତରୁ ଫେଲୋସିପ୍ ତଥା ପୁରସ୍କାର ପାଇଁ କଳାକାର ମନୋନୀତ ହୋଇଛନ୍ତି। ଫେଲୋସିପ୍ ବାବଦରେ 3,00,000 ଟଙ୍କା ଏବଂ ଏକାଡେମୀ ପୁରସ୍କାର ବାବଦରେ ତାମ୍ରପତ୍ର ଓ ଅଙ୍ଗବସ୍ତ୍ର ସହିତ 1,00,000 ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଥାଏ ବୋଲି ମନ୍ତ୍ରଣାଳୟ କହିଛି। ଏହି ସମାରୋହରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ରାଓ ଇନ୍ଦ୍ରଜିତ୍ ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ନୂଆଦିଲ୍ଲୀଠାରେ ଗତକାଲି ଲିବେରିଆର ସଂସଦୀୟ ପ୍ରତିନିଧି ଦଳଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଲିବେରିଆର ଏହି ପ୍ରତିନିଧି ଦଳ ଆସି ଆଇବିଏସ୍ଏ ପାଣ୍ଠି ବିନିଯୋଗରେ ପରିଚାଳିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଆସିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଡକ୍ଟର ଜୟଶଙ୍କର କହିଛନ୍ତି ଉଭୟ ପକ୍ଷଙ୍କ ମଧ୍ୟରେ ବିକାଶମୂଳକ କାର୍ଯ୍ୟକ୍ରମ ନେଇ ମତ ବିନିମୟ ହୋଇଥିଲା। ସେ ଜନଧନ ଯୋଜନା, ମୁଦ୍ରା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, ଜଲ୍ ଜୀବନ ମିଶନ ଆଦି କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସେମାନଙ୍କୁ ଅବଗତ କରାଇଥିଲେ। ଗ୍ଲୋବାଲ୍ ସାଉଥ୍ ଭାଗିଦାରିତା ସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଦିଗରେ ଏହି ପ୍ରତିନିଧି ଦଳର ଆଗ୍ରହ ଏବଂ ଉତ୍ସାହକୁ ମନ୍ତ୍ରୀ ଡକ୍ଟର ଜୟଶଙ୍କର ପ୍ରଶଂସା କରିଥିଲେ। ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ସେବି ସେୟାର ବଜାରରେ ତାଲିକାଭୁକ୍ତ ଋଣ ନେଇଥିବା ନଗରପାଳିକା ସଂସ୍ଥାଗୁଡ଼ିକ ପାଇଁ ଜମା ସମୟସୀମା ବୃଦ୍ଧି କରିଛି। ଗତକାଲି ସଂଶୋଧିତ ନିୟମ ଅନୁଯାୟୀ ତାଲିକାଭୁକ୍ତ ନଗରପାଳିକାଗୁଡ଼ିକ ଅଡିଟ୍ ନ ହୋଇଥିବା ଆର୍ଥିକ ଫଳାଫଳ ପ୍ରଥମ 6 ମାସ ମଧ୍ୟରେ 60 ଦିନ ମଧ୍ୟରେ ଜମା କରିବେ, ଯାହାକି ଏହି ସମୟସୀମା ପୂର୍ବରୁ 45 ଦିନ ରହିଥିଲା। ସେହିପରି ବାର୍ଷିକ ଅଡିଟ୍ ଆର୍ଥିକ ଫଳାଫଳ 90 ଦିନ ମଧ୍ୟରେ ଦାଖଲ କରିବା ପାଇଁ କୁହାଯାଇଛି। ପୂର୍ବରୁ ଏହି ସମୟସୀମା 60 ଦିନ ରହିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କଲମ୍ବିଆରେ ହୋଇଥିବା ଭୂମିକମ୍ପରେ ବହୁସଂଖ୍ୟକ ଜୀବନହାନୀ ଯୋଗୁଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ ତାଙ୍କ ଶୋକବାର୍ତ୍ତାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି। ଭୂମିକମ୍ପରେ ଆହତ ହୋଇଥିବା ଲୋକଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଶ୍ରୀ ଜୟଶଙ୍କର କହିଛନ୍ତି ଭାରତ ସର୍ବଦା ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବା ଲାଗି ପ୍ରସ୍ତୁତ ହୋଇ ରହିଛି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀଠାରେ ଆଜି ହରିଆଲି ଅମାବାସ୍ୟା ଅବସରରେ ଏକ ଚାରାରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ସମଗ୍ର ଦେଶରେ ବୃକ୍ଷମିତ୍ର ଅଭିଯାନ ଅଧୀନରେ ହଜାର ସଂଖ୍ୟକ ସଦସ୍ୟ ବିଭିନ୍ନ ଗ୍ରାମ ଏବଂ ସହରରେ ଚାରାରୋପଣ କରିବେ। ସମଗ୍ର ଦେଶରେ 50,000 ଉର୍ଦ୍ଧ୍ୱ ଚାରାରୋପଣ କରାଯିବା ପାଇଁ ଏକ ସାମୂହିକ ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଶ୍ରୀ ଚୌହାନ ନାଗରିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, ହରିଆଲି ଅମାବାସ୍ୟା ଏକ ପର୍ବ ଯାହାକି ପ୍ରକୃତି ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବାର ସୁଯୋଗ ପ୍ରଦାନ କରିଥାଏ। ନିଜର ପରିବେଶକୁ ଅଧିକ ସବୁଜମୟ କରିବା ଲାଗି ଏହି ପର୍ବ ମାଧ୍ୟମରେ ଚାରାରୋପଣ କରିବା ଲାଗି ସେ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। କେବଳ କଥା ମାଧ୍ୟମରେ ପ୍ରକୃତି ପ୍ରତି କୃତଜ୍ଞତା ଜ୍ଞାପନ ନ କରି ବୃକ୍ଷଚାରା ଲଗାଇ କାର୍ଯ୍ୟ ମାଧ୍ୟମରେ କୃତଜ୍ଞତା ଜ୍ଞାପନ କରିବା ଉଚିତ ବୋଲି ଶ୍ରୀ ଚୌହାନ କହିଛନ୍ତି। ବୃକ୍ଷଚାରା ରୋପଣ କେବଳ ପରିବେଶ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଆଗାମୀ ପିଢ଼ି ପାଇଁ ଏକ ନିରାପଦ, ସୁରକ୍ଷିତ ଏବଂ ସୁନ୍ଦର ଭବିଷ୍ୟତର ମୂଳଦୁଆ ସ୍ଥାପନ କରିଥାଏ ବୋଲି ଶ୍ରୀ ଚୌହାନ କହିଛନ୍ତି। ଚଳିତ ମୌସୁମୀ ଋତୁରେ ପ୍ରତିକୂଳ ପାଣିପାଗ ସତ୍ତ୍ୱେ ଶ୍ରଦ୍ଧାଳୁମାନେ ଚାରିଧାମ ଯାତ୍ରା ଉତ୍ସାହର ସହିତ ଜାରି ରଖିଛନ୍ତି। ଶ୍ରଦ୍ଧାଳୁମାନେ କେଦାରନାଥ ଏବଂ ବଦ୍ରିନାଥ ଯାଇ ଦର୍ଶନ କରୁଛନ୍ତି। ଶ୍ରୀ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି, ବର୍ଷା ଏବଂ ପ୍ରତିକୂଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦର୍ଶନାର୍ଥୀଙ୍କ ସୁରକ୍ଷିତ ଦର୍ଶନ ପାଇଁ ବିହିତ ବ୍ୟବସ୍ଥା ହୋଇଛି। ଚାରଧାମ ଯାତ୍ରାରେ ଉତ୍ତରାଖଣ୍ଡର ପ୍ରମୁଖ ତୀର୍ଥସ୍ଥଳୀ କେଦାରନାଥ, ବଦ୍ରିନାଥ, ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଅନ୍ତର୍ଭୁକ୍ତ। ପୂର୍ବରୁ ଗତକାଲି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ସହିତ ଚାରଧାମ ଯାତ୍ରାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଆଭାସୀ ମାଧ୍ୟମରେ ଆଲୋଚନା କରିଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରେସିଡେନ୍ସିଆଲ କାଉନ୍ସିଲର ପିଟର ନାଭାର କହିଛନ୍ତି, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପର୍କ ବଜାୟ ରଖିବା ଦିଗରେ କାର୍ଯ୍ୟ କରୁଛନ୍ତି। ଉଭୟ ରୁଷିଆ ତୈଳ ସମ୍ପର୍କିତ ଶୁଳ୍କ ପ୍ରସଙ୍ଗର ସମାଧାନ କରିବେ। ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ଅଂଶସ୍ୱରୂପ ଏହା ପ୍ରକାଶ ପାଇଛି। ପୂର୍ବରୁ ଅଗଷ୍ଟ 7 ତାରିଖରେ ଆମେରିକା ସିନେଟ୍ରେ ବାଇପାର୍ଟିସନ୍ ବିଲ୍ ଗୃହୀତ ହୋଇଥିଲା। ଭାରତ ଏବଂ ଚାଇନା ସମେତ ବିଭିନ୍ନ ଦେଶରୁ ଆସୁଥିବା ସାମଗ୍ରୀ ଉପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଲେଭି ଶୁଳ୍କ 70% ଲାଗୁ କରିବା ଲାଗି ଅଧିକାର ପ୍ରଦାନ କରାଯାଇଛି। ଏଥିରେ ରୁଷରୁ ଆସୁଥିବା ତୈଳ ଏବଂ ଗ୍ୟାସ୍ ଅନ୍ତର୍ଭୁକ୍ତ ରହିଛି। କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସକାଳେ ଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ଠାରେ ହର୍ ଘର୍ ତ୍ରିରଙ୍ଗା ସାଇକେଲ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମାଣ୍ଡବ୍ୟ ଦିଲ୍ଲୀ ୟୁନିଭର୍ସିଟିରୁ ମାଇ ଭାରତ ସ୍ୱେଚ୍ଛାସେବୀମାନଙ୍କ ର୍ୟାଲିର ନେତୃତ୍ୱ ନେଇଛନ୍ତି। ଏହି ର୍ୟାଲି ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମ୍ରୁ ଆରମ୍ଭ ହୋଇ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ଯିବ। କୃତ୍ରିମ ବୁଦ୍ଧିମତା ଆଧାରିତ ପଦକ୍ଷେପ, ଉତ୍ତରଦାୟିତ୍ୱ ଏବଂ ଉପଭୋକ୍ତା ଅନୁକୂଳ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇଠାରେ ଫିବାକ୍ 2026 ସଂସ୍କରଣ ସମାବେଶକୁ ସମ୍ବୋଧନ କରି ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ଦେଶରେ ବ୍ୟାଙ୍କ ସେବାକୁ ଅଧିକ ସୁବ୍ୟବସ୍ଥିତ ତଥା ତ୍ୱରାନ୍ୱିତ କରାଯାଇପାରିବ। ଆର୍ଥିକ କାରବାର, ଉପଭୋକ୍ତା ସେବା ଏବଂ ପରିଚାଳନା ତଥା ଠକେଇକୁ ପ୍ରତିହତ କରିବାରେ ଏହା ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ଶ୍ରୀ ମାଲହୋତ୍ରା ଆଶାବ୍ୟକ୍ତ କରିଛନ୍ତି। ନାଇଜେରିଆର ଲାଗୋଷ୍ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ ଭାରତ 17 ପଦକ ହାସଲ କରିଛି। ସିନିୟର ପୁରୁଷ ବର୍ଗରେ ଗତକାଲି ଭାରତର କରନ୍ ସିଂ ଏବଂ ସେର୍ଜିନ୍ ଶାନ୍ତିମୋଲ୍ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ପୁରୁଷ ସେବର ଫାଇନାଲ୍ରେ କରନ୍ ସିଂ ଅଷ୍ଟ୍ରେଲିଆର ୟୁଙ୍ଗି ସିମ୍ଙ୍କୁ 7-11, 15 ବାରରେ ପରାସ୍ତ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ। ସେହିପରି ପୁରୁଷ ଇପି ଫାଇନାଲ୍ରେ ସେର୍ଜିନ୍ ଶାନ୍ତିମୋଲ୍ ଦକ୍ଷିଣ ଆଫ୍ରିକାର ପିଟର କ୍ରୁଜଙ୍କୁ 15-6 ସେଟ୍ରେ ପରାସ୍ତ କରି ବିଜୟୀ ହୋଇଥିଲେ। ସିନିୟର ପୁରୁଷ ଫଏଲ୍ ପ୍ରତିଯୋଗିତାରେ ଭାରତର ତେଜସ୍ ପାଟିଲ୍ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ସେହିପରି ଭାରତୀୟ ମହିଳା ଫେନ୍ସର ସିନିୟର ଇପି ଇଭେଣ୍ଟରେ 3 ପଦକ ହାସଲ କରିଛନ୍ତି। ଭାରତର ତନିଷ୍କା ଖାଟ୍ରି ସ୍ୱର୍ଣ୍ଣପଦକ, ଖୁସି ଦାବିଡ଼େ ରୌପ୍ୟ ଏବଂ ପ୍ରାଚୀ ଲୋହାନ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଇମ୍ଫାଲର ଖୁମାନ୍ ଲାମ୍ପାଙ୍ଗ୍ ମେନ୍ ଷ୍ଟାଡିୟମ୍ଠାରେ ଆଜି ଅପରାହ୍ନ 4 ଗ୍ରୁପ୍ ଡି ମ୍ୟାଚ୍ରେ ନେରୋକା ଫୁଟବଲ କ୍ଲବ ଏବଂ ଫୁଟବଲ କ୍ଲବ ରେଙ୍ଗଡାଇ ମଧ୍ୟରେ ମୁକାବିଲା ହେବ। ସେହିପରି ଗ୍ରୁପ୍ ବି ମ୍ୟାଚ୍ରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନାଠାରେ ମହମ୍ମଦ ସ୍ମୃତି କ୍ଲବ ଏବଂ ଇଣ୍ଡିଆନ୍ ଆର୍ମି ଫୁଟବଲ ଟିମ୍ ମଧ୍ୟରେ ରାତି 7 ଖେଳ ଅନୁଷ୍ଠିତ ହେବ। ରାଜ୍ୟସଭାରେ ଆଜି ଆଗତ ହେବ କେରଳ ନାମ ପରିବର୍ତ୍ତନ ବିଲ୍ 2026 ଏବଂ ଜାତୀୟ ସମବାୟ ବିକାଶ ନିଗମ ସଂଶୋଧନ ବିଲ୍। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ। ନଗରପାଳିକାଗୁଡ଼ିକ ପାଇଁ ଋଣ ଜମା ସମୟସୀମା ବୃଦ୍ଧି କଲା ସେବି। ହରିଆଲି ଅମାବାସ୍ୟା ଅବସରରେ ବିଭିନ୍ନ ଅଞ୍ଚଳରେ ଆଜି ଅନୁଷ୍ଠିତ ହେବ ଚାରାରୋପଣ କାର୍ଯ୍ୟକ୍ରମ ଏବଂ ଲାଗୋସ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ ଫେନ୍ସିଂ ଚମ୍ପିୟନ୍ସିପ୍ ପ୍ରତିଯୋଗିତାରେ 17 ପଦକ ହାସଲ କଲା ଭାରତ। ସମ୍ବାଦ ଶେଷ ହେଲା।